ॐ नमो भगवते वासुदेवाय। श्री श्री गौनिताय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री राधा कृष्णचंद्र, श्री श्री लक्ष्मण सिंह देव, श्री श्री सीताराम नरसिंह हनुमान जी पाद पद्म परिमल प्रणत निवेदन करी। शिल गुरुदेव श्री श्रीमद भक्ति स्वरूप दामोदर स्वामी गुरु महाराज पाद पद्म परिमल प्रणति निवेदन करी। इसकन संस्थापक आचार्य श्री श्रीमदेशी भक्ति वेदांत स्वयं प्रभुपाद महाराज पाद पद्म प्रणति निवेदन करी। समस्त साधु गुरु वैष्णवान कुमार प्रणत निवेदन करी। उपस्थ भक्त सज्जन बंधु मातृबंधु कुमार प्रणत निवेदन करी। आज हम श्रीमद्भागवत प्रथम स्कंद 13 अध्याय कथा कहवा। गत काली द्वादश अध्याय आम श्रवण करुले कि परीक्षित महाराज जन्म विषय कि प्रसिद्ध जन महाभागवत हे महाभागवत महान महान महाभागवत से हे तेणु यह भाव में गत काली आम श्रवण कले परीक्षित महाराज जन्म कथा। परीक्षित महाराज यह भाव में युधिष्ठिर महाराज तत्वावधान रे से लालन पालन होता पिलादिनु आम गत काली सप्तम अध्याय ये कहुआ श्लोकटी अच्छा परीक्षितोत्तर आदर्शे जन्म कर्म विलापनम संस्थान च पांडुपुत्राणां बक्षे कृष्ण कथोदयाम। परीक्षित महाराज कथा कहिया माने पांडव मानकर कथा कहिया माने भगवान कथा उदय हव बक्षे कृष्ण कथोदयाम। तेणु ये भक्त भक्तर लक्षण होचे एटा भगवान भक्तों विषय कहिला माने भगवान कथा आसीबो एवं भगवान कथा कहिला माने भक्तों कथा आसीबो। गोटे कयन रोटे मुद्रार दुई पार्श्व भली ए दुई दुई जन रोचान भक्त एवं भगवान अभिन्न से माने। तेणु आम 13 अध्याय कहजिव हाँ 10 अध्याय युधिष्ठिर महाराज राज्य शासन भीतर श्रवण करते किमी राज्य लोक मैंने आनंद रोते सर्व काम दुगामयी समस्त समस्त कामना प्रजा मानक समस्त कामना पूर्ण होता मही पृथ्वीर से शक्ति रही मही बोली कह सर्व काम दुघा सबकि कामना प्रदान कर तेणु ठीक भाव में जब राज्य शासन ताले प्रजा मैंने आनंद रे। तेणु ये दशम अध्याय इस विषय वर्णना करा युधिष्ठिर महाराज राज्य शासन हो कृष्ण राज्य तेणु से ही भाव में गोटे बहुत सुंदर परिवेश रे परीक्षित महाराज कर लालन पालन होता एणे युधिष्ठिर महाराज राज्य शासन जो चली आम गत काली कहते संक्षेप विदुर आसी पहुँची गले विदुर बहुत प्रसिद्ध विद्वान व्यक्ति विदुर स्वयं जमराज से जमराज जन महाजन से आम विषय कह गत काली संक्षेप जे महाभारत युद्ध समय भाव जो तो दुर्योधन विभिन्न प्रकार कटुक्ति प्रयोग करते से मंत्री पद त्याग कर चली जाते 35 वर्ष काल तीर्थ भ्रमण करते विभिन्न स्थान सब वर्णना कर भागवत कौ कौ स्थान जाते आमर एटी ओडिशा जगन्नाथ पुरी तीर्थ स्थान। तेणु ये सब एटी कल्कि आविर्भाव स्थल से आसीथे एटिक तीर्थ स्थान समस्त जाणी ना ये कथा ये 4 लक्ष वर्षर कथा पर कथा किए कहीपर जो मैंने महाभागवत जो मैंने बहुत विद्वान व्यक्ति से मैंने ये भागवत एभली शास्त्र भविष्य में कौन हम सी कहीदेवे आतीत कथा कौन असुविधा अच्छी कहवापी अतीत हो जा मनर कथा सी कहीजे आम से दिन कहते प्रथम स्कंद 11 अध्याय भगवान जो फेरिले हस्तिनापुर द्वारका से समय हृदय कौन सी काम भाव ना हृदय कथा व्यासदेव रचना कले आम गत काल रविवार दिन जो कथा कहते 18,800 कूट थिला से कूटटा मुझे कहली कि क्या लास्ट के मन कार के मन पकड़े ना मुझे कहली नहीं से जानस कहली ना मुझे देखा कार मन पड़ी ये गोटे व्यक्ति अच्छी जार शरीर जहाँ बाहर बहुत पवित्र ଏଭଳି ଗୋଟେ ବସ୍ତୁ ଅଛି ମୃତ ବସ୍ତୁ ମୃତ ବସ୍ତୁରୁ ବାହାରୁଛି କିନ୍ତୁ ସେଇଟା ବହୁତ ପବିତ୍ର, ଏସବୁ ଆମେ କହିଥିଲୁ, ଗୋଟେ କୁଟ କହିଥିଲୁ, କିନ୍ତୁ ଲାଷ୍ଟକୁ କେହି ମନେ ପକେଇଲାନି ସେଇଟା। ତେଣୁ ଯାହା ହଉ, ଏଇଭଳି ଭାବରେ ଯେଉଁ ରହିଛନ୍ତି ବିଦୁର, ବହୁତ ବିଦ୍ୱାନ ବ୍ୟକ୍ତି ସିଏ। ଯୁଧିଷ୍ଠିର ମହାରାଜଙ୍କର ଶାସନ ମଧ୍ୟ କୃଷ୍ଣଙ୍କର ରାଜ୍ୟ, ସିଏ ଯେମିତି ରାମଙ୍କର ରାଜ୍ୟ ଥିଲା ପ୍ରସିଦ୍ଧ, ରାମ ରାଜ୍ୟ ପ୍ରସିଦ୍ଧ ରହିଛି, କୃଷ୍ଣ ରାଜ୍ୟ ମଧ୍ୟ ସେଇଭଳି ଭାବରେ। ଏବଂ ପ୍ରଭୁପାଦ ମହାରାଜ ମଧ୍ୟ କହିଛନ୍ତି ସେମ୍ କୃଷ୍ଣ ଆଣ୍ଡ ସେମ୍ ରାମ ଆର୍ ପ୍ରେଜେଣ୍ଟ ଇନ୍ ଦିସ୍ ସେସ୍ ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଆମେ ଏଇ ଭଗବାନଙ୍କର ନାମର ଆଶ୍ରୟ ନେଲେ ଆମେ ମଧ୍ୟ ଆନନ୍ଦରେ ରହିପାରିବା। ତେଣୁ ଏଇଭଳି ଭାବରେ ଯୁଧିଷ୍ଠିର ମହାରାଜ ରାଜ୍ୟଶାସନ କରୁଥିଲା ବେଳେ ବିଦୁର ଆସି ପହଞ୍ଚିଗଲେ। ଆମେ କାଲି କହିଥିଲୁ ଗୋଟେ ଶ୍ଳୋକ, ବିଦୁରକୁ ସ୍ତୁତି କରିଥିଲେ ଯୁଧିଷ୍ଠିର ମହାରାଜ, ଭଗବଦ୍ବିଧା ଭାଗବତା ତୀର୍ଥ ଭୂତା ସ୍ୱୟଂ ବିଭୁ ତୀର୍ଥୀ କୁର୍ବନ୍ତି ତୀର୍ଥାନି ସ୍ୱାନ୍ତ ସ୍ତିନ ଗଦା ଭୂତା। ଏଇଟା ଆମର ଥିବ ଇଏରେ, ଭଗବଦ୍ବିଧା ଆପଣଙ୍କ ଭଳି ଭାଗବତା, ଆପଣଙ୍କ ଭଳି ଭକ୍ତ, ଭଗବଦ୍ବିଧା ଭାଗବତା ତୀର୍ଥ ଭୂତା, ଆପଣ ସ୍ୱୟଂ ତୀର୍ଥ, ତୀର୍ଥକୁ ଧାରଣ କରିଛନ୍ତି, ସ୍ୱୟଂ ବିଭୁ ଆପଣ ଭଗବାନ ଯେଉଁଭଳି ଭାବରେ ଅନଲିମିଟେଡ୍, ତାଙ୍କର ଭକ୍ତ ମଧ୍ୟ ସେହିଭଳି ଭାବରେ ବିଭୁ ଅନଲିମିଟେଡ୍। ସିଏ ଆମେ ତାଙ୍କୁ କହିପାରିବାନି ତାଙ୍କର କେତେ ଶକ୍ତି ରହିଛି, ବ୍ରହ୍ମାଣ୍ଡ ତାରିତ ଶକ୍ତି ଧରେ ଜଣେ ଜଣେ ବୋଲି କୁହାଯାଏ। ଜଣେ ଜଣେ ବୈଷ୍ଣବ ସମଗ୍ର ବ୍ରହ୍ମାଣ୍ଡକୁ ତାରଣ କରିଦେବେ। ଯେମିତି ମହାପ୍ରଭୁଙ୍କ ସମୟରେ ଜଣେ ବୈଷ୍ଣବ ଥିଲେ ବାସୁଦେବ ଦତ୍ତ, ପ୍ରହ୍ଲାଦଙ୍କର ଅବତାର, ସିଏ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ ରଥଯାତ୍ରା ସମୟରେ, ଯେତେବେଳେ ଫେରିବେ ସେହି ସମୟରେ ପ୍ରାର୍ଥନା କରିଥିଲେ ପ୍ରଭୁ ସମଗ୍ର ସମସ୍ତ ଜୀବମାନଙ୍କୁ ଉଦ୍ଧାର କରିଦିଅନ୍ତୁ, ଆପଣ ଧାମକୁ ନେଇଯାଆନ୍ତୁ, ତାଙ୍କର କର୍ମଫଳ ମୋତେ ଦେଇଦିଅନ୍ତୁ, ମୁଁ କର୍ମଫଳ ଭୋଗ କରି ରହିବି ନର୍କରେ, ଏଇଭଳି ଭାବରେ ପ୍ରାର୍ଥନା କରିଥିଲେ। ଇଏ ହେଉଛି ବୈଷ୍ଣବର ମନୋଭାବ। ତେଣୁ ମହାପ୍ରଭୁ ତାଙ୍କର ପ୍ରାର୍ଥନାରେ ସମଗ୍ର ବିଶ୍ୱକୁ ଉଦ୍ଧାର କରିଦେଇଥିଲେ, ଏ କଥା କୁହାଯାଏ। ତେଣୁ ମହାପ୍ରଭୁଙ୍କ ସମୟରେ ଯିଏ ଥିଲେ, ଯେତେ ଜୀବ ଥିଲେ, 84 ଲକ୍ଷ ପ୍ରକାର ଜୀବ ଏବଂ 14 ଭୁବନରେ ଯାହା ସବୁ ଥିଲେ ସମସ୍ତେ ପଳିଯାଇଛନ୍ତି ଭଗବତ ଧାମକୁ, ଆଉ କେହି ନାହାନ୍ତି ଏଠି। ଆମେ ସବୁ ଆଉ ଗୋଟେ ଅନ୍ୟ କେଉଁ ଧାମରେ ଥିଲେ ଆସି ପହଞ୍ଚିଲେ ଏଠି, ଆମେ ଆଉ କେଉଁ ଗୋଟେ ବ୍ରହ୍ମାଣ୍ଡରେ ଥିଲେ, ବିଭିନ୍ନ ବ୍ରହ୍ମାଣ୍ଡ ରହିଛି, ଏ ବ୍ରହ୍ମାଣ୍ଡ ହେଉଛି ସବୁଠାରୁ ଛୋଟ ବ୍ରହ୍ମାଣ୍ଡ, ସେଥିପାଇଁ ଏ ବ୍ରହ୍ମାଙ୍କର 4ଟି ମୁଖ ରହିଛି, ଏ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ସେ କେଉଁ କେଉଁ ବ୍ରହ୍ମାଙ୍କର 10 ମୁଖ ରହିଛି, କେଉଁ କେଉଁ ବ୍ରହ୍ମାଙ୍କର 100 ମୁଖ ରହିଛି, କେଉଁ କେଉଁ ବ୍ରହ୍ମାଙ୍କର 1000 ମୁଖ ରହିଛି, ଏ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ କେଉଁ ବ୍ରହ୍ମାଣ୍ଡରେ ଥିବା ଆସି ଏଠି ପହଞ୍ଚିଗଲେ, ଆମକୁ ମଧ୍ୟ ସୁଯୋଗ ମିଳିଲା ଏଇଟା, କାରଣ ମହାପ୍ରଭୁଙ୍କର ସମୟ ବର୍ତ୍ତମାନ 10,000 ବର୍ଷ ସୁବର୍ଣ୍ଣ ଯୁଗ, ବର୍ତ୍ତମାନ 10,000 ବର୍ଷ ସୁବର୍ଣ୍ଣ ଯୁଗ ଚାଲିଛି, ମହାପ୍ରଭୁ ଆସିଛନ୍ତି, ତେଣୁ ସୁବର୍ଣ୍ଣ ଯୁଗ ଚାଲିଛି, ସୁବର୍ଣ୍ଣ କଳି, ଯେମିତି ଆମକୁ କୁହାଯାଏ ଆକବରଙ୍କ ସମୟ, ଯେ ମୋଗଲ ରାଜୁତିରେ ଆକବରଙ୍କ ସମୟ ହେଉଛି ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ, ସେଇଭଳି ଭାବରେ କେତେଜଣ ଇତିହାସରେ ସବୁ ବର୍ଣ୍ଣନା କରାଯାଉଥିଲା ସୁବର୍ଣ୍ଣ ଯୁଗ। ତେଣୁ ସେହିଭଳି ଭାବରେ ବର୍ତ୍ତମାନ ମଧ୍ୟ ଆମେ ସୁବର୍ଣ୍ଣ ଯୁଗରେ ରହିଛେ, ଭାଗବତ 1 ସ୍କନ୍ଧ ଯଦି ଆମେ କହିପାରିବା ତାହେଲେ ଶୁଣିବା, ସେଠି କୁହାଯାଇଛି 5:32 କୁହାଯାଇଛି, କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ ପାର୍ଷଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହି ସୁମେଧସ। ଭଗବାନ ଯେ ଚୈତନ୍ୟ ମହାପ୍ରଭୁ ଯେ ଭଗବାନ, ତା'ର ପ୍ରମାଣ ହେଉଛି ଶାସ୍ତ୍ର ପ୍ରମାଣ, ଏଇ ଭାଗବତ କୁହାଯାଏ, ଅନେକ ଶାସ୍ତ୍ରର ପ୍ରମାଣ ରହିଛି। ତେଣୁ ଭଗବାନ ଯେ ଚୈତନ୍ୟ ମହାପ୍ରଭୁ ସେ ଆସିବେ, ତାଙ୍କର ମୁଖରୁ ସବୁବେଳେ କୃଷ୍ଣ ବର୍ଣ୍ଣ ଏଇ 2 ଉଚ୍ଚାରିତ ହେଉଥିବ, କୃଷ୍ଣ କୃଷ୍ଣ ଏଇଭଳି ଭାବରେ ଉଚ୍ଚାରିତ ହେଉଥିବ। ତାଙ୍କ ଶରୀର ରଙ୍ଗ ହେଉଛି ପୀତ ବର୍ଣ୍ଣ, ଅକୃଷ୍ଣ କହିଲେ ପୀତ ବର୍ଣ୍ଣ, ଏବଂ ସେ ଏକୁଟିଆ ଆସିବେ ନାହିଁ, ତାଙ୍କର ଅଙ୍ଗ ହେଉଛି ନିତ୍ୟାନନ୍ଦ ପ୍ରଭୁ, ଉପାଙ୍ଗ ହେଉଛନ୍ତି ଅଦ୍ୱୈତ ପ୍ରଭୁ, ଏବଂ ଅସ୍ତ୍ର ସାଙ୍ଗ ପାଙ୍ଗାସ୍ତ୍ର ଅର୍ଷତ ତାଙ୍କର 2 ଅସ୍ତ୍ର ଥିଲା, ସେ ଅସ୍ତ୍ର କ'ଣ ନା ଏ ମହାମନ୍ତ୍ର ଆଉ ଭାଗବତମ, ଏ ତାଙ୍କର ଅସ୍ତ୍ର, ଏବଂ ଅସ୍ତ୍ର ପାର୍ଷଦମ ତାଙ୍କର ଶିବାସ ଆଦି ନାରଦଙ୍କର ଅବତାର ହେଉଛନ୍ତି ଶିବାସ, ଏମାନେ ପାର୍ଷଦ। ତେଣୁ ଏ ସଂକୀର୍ତ୍ତନ ଯଜ୍ଞ ସେ ଆରମ୍ଭ କରିଥିଲେ କଳିଯୁଗରେ, ତେଣୁ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ କ'ଣ ଏଇ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି। ତେଣୁ ଆମେମାନେ ସବୁ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରିଛେ ମାନେ ଆମେ ସବୁ ବହୁତ ଭାଗ୍ୟବାନ। ସୁମେଧସ ସୁମେଧସ କହିଲେ ଅତ୍ୟନ୍ତ ବୁଦ୍ଧିମାନ, ଅତ୍ୟନ୍ତ ବୁଦ୍ଧିମାନ, ଖାଲି ବୁଦ୍ଧିମାନ ନୁହଁ ଅତ୍ୟନ୍ତ ବୁଦ୍ଧିମାନ। ଯାହା ହଉ ଏହିଭଳି ଭାବରେ ଯୁଧିଷ୍ଠ ମହାରାଜଙ୍କ ରାଜଶାସନ ଚାଲିଛି। ପରୀକ୍ଷିତ ମହାରାଜ ସୁନ୍ଦର ଭାବରେ ଲାଳିତ ପାଳିତ ହେଉଛନ୍ତି। ସେହି ସମୟ ବିଦୁର 35 ବର୍ଷ କାଳ ତୀର୍ଥ ଭ୍ରମଣ କରି ବିଭିନ୍ନ ସ୍ଥାନକୁ ଯାଇଥିଲେ, ତୀର୍ଥ ଭ୍ରମଣ କରିଥିଲେ। ତେଣୁ ସେହି ପ୍ରସଙ୍ଗରେ ଆମେ କଥା ସବୁ କହିଲେ। ଏଠିକି ମଧ୍ୟ ଆସିଥିବେ ହେଉଛି ମଧ୍ୟ ତୀର୍ଥ, କାରଣ ଭବିଷ୍ୟତରେ ଆସିବେ ଏଠି କଳିକି ଭଗବାନ ଆସିବେ। ତେଣୁ ଏହିଭଳି ଭାବରେ ବୁଲି ବୁଲି ତୀର୍ଥ ଭ୍ରମଣ କରି ଆସି ପହଞ୍ଚିଗଲେ ହସ୍ତିନାପୁରରେ 35 ବର୍ଷ ପରେ। ତାଙ୍କୁ ଯେତେବେଳେ ଦେଖିଲେ ସେ ଯୁଧିଷ୍ଠିର ମହାରାଜ ଏହିଭଳି ଭାବରେ ତାଙ୍କୁ ସ୍ତୁତି କରିଥିଲେ, ଭଗବଦ୍ଭିଦା ଭାଗବତା ତୀର୍ଥଭୂତା ସ୍ୱୟଂ ବିଭୁ, ଆପଣଙ୍କ ଭଳି ଭାଗବତ ଭକ୍ତ, ଭାଗବତ ଭକ୍ତ ଆପଣଙ୍କର ମହାନ ଭକ୍ତ ଆପଣ, ଆପଣ ହେଉଛନ୍ତି ସ୍ୱୟଂ ତୀର୍ଥ, ସ୍ୱୟଂ ବିଭୁ। ବିଭୁ କହିଲେ ଆପଣ ହେଉଛନ୍ତି ବହୁତ, ଆପଣଙ୍କର ଶକ୍ତି ରହିଛି ବହୁତ, ଅନଲିମିଟ ଗୁଣ ରହିଛି, ଅନେକ ଗୁଣ ରହିଛି, ଅନନ୍ତ ଗୁଣ ଆପଣଙ୍କର ରହିଛି, ବିଭୁ ଶବ୍ଦ ବ୍ୟବହାର କରାଯାଇଛି। ଏବଂ ତୀର୍ଥଭୂତା ସ୍ୱୟଂକୁ ତୀର୍ଥି କୁର୍ବନ୍ତି ତୀର୍ଥାନି, ଆଜି ଏ ସ୍ଥାନ ମଧ୍ୟ ତୀର୍ଥରେ ପରିଣତ ହୋଇଯାଇଛି। କାହିଁକି ନା ଆମର ଗୁରୁଦେବ ଏଠି ସ୍ଥାନ ପାଦ ପକାଇଛନ୍ତି, ଯେଉଁମାନେ ଭକ୍ତମାନେ ଯେଉଁଠି ପାଦ ପକାନ୍ତି ସେ ସ୍ଥାନ ତୀର୍ଥରେ ପରିଣତ ହୋଇଯାଏ। ଯେତେବେଳେ ସୁଖଦେବ ଗୋସ୍ୱାମୀଙ୍କ ବିଷୟରେ କୁହାଯାଇଛି, ଯେତେବେଳେ ସେ ଜଣଙ୍କ ଗୃହକୁ ଯାଉଥିଲେ ଗାଈ ଦୁହିଁବା ପାଇଁ ଯେତିକି ସମୟ ସେତିକି ସମୟ ସେ ରହୁଥିଲେ, ଆମେ ଏଇଟା କହିଥିଲେ ଆଗରୁ କୁହାଯାଇଛି ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ସ ଗୋଧବନ ମାତ୍ର କ'ଣ ଗୃହେଷୁ ଗୃହମେଧିନ ଅବେକ୍ଷତ ମହାଭାଗ ତୀର୍ଥି କୁର୍ବନ୍ ତଦାଶ୍ରମମ୍, ସେଇ ଅଧଘଣ୍ଟା ଯେଉଁ ରହିଲେ ସେ ସ୍ଥାନକୁ ସେ ତୀର୍ଥରେ ପରିଣତ କରିଦେଲେ। ଯେତେବେଳେ ଗଙ୍ଗାଦେବୀ ଆସିଲେ, ଗଙ୍ଗାଦେବୀ ଆଗରୁ ନଥିଲେ ଆମ ପୃଥିବୀରେ, ସେ ଥିଲେ ସ୍ୱର୍ଗରେ ଥିଲେ। ବାମନ ଦେବ ଆସିଲା ପରେ ଗଙ୍ଗାଦେବୀ ଆସି ସ୍ୱର୍ଗରେ ରହିଥିଲେ, ମନ୍ଦାକିନୀ ରୂପରେ ରହିଥିଲେ। ତେଣୁ ଏ ଯେଉଁ ସାଗର ବଂଶ ରହିଛନ୍ତି, ସାଗର ବଂଶରେ ତାଙ୍କର 60,000 ପୁତ୍ର ଥିଲେ ସାଗର ତାଙ୍କୁ କୁହାଯାଏ। ସେମାନେ ସାଗର ମହାରାଜ ଯେତେବେଳେ କରୁଥିଲେ ଯଜ୍ଞ କରୁଥିଲେ, ଇନ୍ଦ୍ର ତାଙ୍କର ଯଜ୍ଞ ନେଇଗଲେ, ଯଜ୍ଞ ହର୍ଷକୁ ନେଇଗଲେ, ଯଜ୍ଞ ହର୍ଷକୁ ନେଇଗଲେ। ତେଣୁ ଇଏ 60,000 ପୁତ୍ରମାନେ ଖୋଜି ଖୋଜି ଯାଇ ପହଞ୍ଚିକରି ଦେଖିଲେ କପିଳଦେବଙ୍କ ଆଶ୍ରମରେ ସେ ଘୋଡ଼ାଟି ବନ୍ଧା ହୋଇଛି, ଇନ୍ଦ୍ର ସେଠି ବାନ୍ଧିକି ପଳାଇ ଯାଇଥିଲେ। ତେଣୁ ସେମାନେ ସବୁ ହୋ ହାଲ୍ଲା କଲେ, ଭାବିଲେ ଏଇ ଲୋକ କପିଳଦେବ ଭଗବାନଙ୍କ ଧ୍ୟାନ କରୁଛନ୍ତି, ସେ ମଧ୍ୟ ଜଣେ ଭଗବାନଙ୍କର ଅବତାର। ଯେତେବେଳେ ହୋ ହାଲ୍ଲା ଏସବୁ ଆସିବ, ନବମସ୍କନ୍ଧରେ ଆସିବ କଥା। ତେଣୁ ହୋ ହାଲ୍ଲା ଯେତେବେଳେ ହେଲେ, କପିଳଦେବ ଯେତେବେଳେ ଚକ୍ଷୁ ଖୋଲିଦେଲେ, ସେତେବେଳେ ସବୁ ଜଳି ପୋଡ଼ି ପାଉଁସ ହୋଇଗଲେ 60,000 ପୁତ୍ର ସାଗରଙ୍କର। ତେଣୁ ତାଙ୍କୁ କେମିତି ଉଦ୍ଧାର କରାଯିବ, ସେଇଥିପାଇଁ କପିଳଦେବ କହିଲେ, ଭଗବାନ କହିଲେ ତୁମେ ଗଙ୍ଗାଙ୍କୁ ଏଇଠୁ ଆଣ। ତେଣୁ ସାଗରଙ୍କର ଯେଉଁ ଅନ୍ୟ ପୁତ୍ରମାନେ ଥିଲେ ସବୁ ଚେଷ୍ଟା କରି କେହି ପାରୁନଥିଲେ, ଅନ୍ତିମରେ ଭଗୀରଥ ଆଣିଲେ, ଗଙ୍ଗାକୁ ଆଣିଲେ ସ୍ୱର୍ଗକୁ, ସ୍ୱର୍ଗରୁ ଆଣିଲେ ପୃଥିବୀକୁ। କିନ୍ତୁ ଯେତେବେଳେ ଆଣିଲେ, ଗଙ୍ଗା କହିଲେ, ଗୋଟେ କହିଲେ ମୁଁ ଯିବି ପୃଥିବୀକୁ, ପୃଥିବୀର ଲୋକମାନେ ମୋର ଶରୀରରେ ବା ମୋର ଜଳରେ ସ୍ନାନ କରି ସେମାନେ ପବିତ୍ର ହୋଇଯିବ, କିନ୍ତୁ ମୋର ପାଖରେ ସବୁ ପାପ ସବୁ ରହିଯିବ, ତେଣୁ ମୁଁ ପାପିନୀ ହୋଇଯିବି। ତେଣୁ ସେଠି କହିଲେ, ଭଗୀରଥ କହିଲେ ଯେଉଁମାନେ ସାଧୁମାନେ ଆପଣଙ୍କର ଜଳରେ ସ୍ନାନ କରିବେ, ସେ ଆପଣଙ୍କ ପାପ ସବୁ ଚାଲିଯିବ, ଏଭଳି ସାଧୁଙ୍କର ମହିମା ସବୁ ରହିଛି। ତେଣୁ ତୀର୍ଥି କରୁଛନ୍ତି ତୀର୍ଥାନ ସ୍ୱାନ୍ତସ୍ତେନ ଗଦାଭୂତା, ସେ କାହିଁକି ତୀର୍ଥି ହେଲେ ନା, ତାଙ୍କର ହୃଦୟରେ ସ୍ୱ ଅନ୍ତ, ତାଙ୍କର ଅନ୍ତରରେ ଭଗବାନ ରହିଛନ୍ତି ଗଦାଭୂତା। ଭଗବାନ ସମସ୍ତଙ୍କ ଅନ୍ତରରେ ରହିଛନ୍ତି, କିନ୍ତୁ ସେମାନେ ଉପଲବ୍ଧି କରନ୍ତି, ଭଗବାନଙ୍କୁ ଉପଲବ୍ଧି କରନ୍ତି। ତେଣୁ ଏହିଭଳି ଭାବରେ ତାଙ୍କୁ ସ୍ତୁତି କରିଛନ୍ତି ସେମାନେ। ଯୁଧିଷ୍ଠିର ମହାରାଜ ଭାବୁଥିଲେ ବୋଧେ କକା ଆମର ରହିବେ ଏଠି ରାଜ୍ୟରେ। ଯାହା ହଉ, ସୁତ ଗୋସ୍ୱାମୀ କହୁଛନ୍ତି ବିଦୁର ହେଉଛନ୍ତି ଥିଲେ ଯମରାଜ ଥିଲେ, ଯମରାଜ ଥିଲେ ଦ୍ୱାଦଶ ମହାଜନ ଭିତରେ। ଷଷ୍ଠ ସ୍କନ୍ଧରେ ଯମରାଜଙ୍କ କଥା ଆସିବ। 12 ମହାଜନ ଅଛନ୍ତି, ସେମାନେ ଧର୍ମର ତତ୍ତ୍ୱକୁ ଜାଣନ୍ତି, ତାଙ୍କ ଭିତରେ ଯମରାଜ ଜଣେ। ତେଣୁ ଯମରାଜଙ୍କର ଯେଉଁ କାର୍ଯ୍ୟ ହେଲା, ଯଦିଓ ମହାଭାଗବତ ଜଣେ ମହାଜନ ଜଣେ ସିଏ, କିନ୍ତୁ ସବୁବେଳେ ପାପପୂର୍ଣ୍ଣ ବିଚାର ତାଙ୍କର ଚାଲିଛି। ଏତିକି ପାପ କଲା ଏହା ଫଳ ଭୋଗିବ, ଏତିକି ପୁଣ୍ୟ କଲା ଏହା ଫଳ ଭୋଗିବ, ଏହିଭଳି ଭାବରେ ପାପ ପୁଣ୍ୟର ବିଚାର ଚାଲିଛି। ତେଣୁ ତାଙ୍କର ଇଚ୍ଛା ହେଲା ଯେ ଭଗବାନଙ୍କ ଲୀଳାରେ କେମିତି ଟିକେ ଆମେ ସାମିଲ ହୁଅନ୍ତେ, ସବୁବେଳେ ଏଇ ପାପ ପୁଣ୍ୟ ପାପ ପୁଣ୍ୟ। ତେଣୁ ଭଗବାନ ତାଙ୍କର ମନ କଥା ଜାଣି ମହାଜନ ସିଏ, ତେଣୁ ଭଗବାନ ବ୍ୟବସ୍ଥା କରିଥିଲେ। ଏଇ ଗୋଟିଏ ଘଟଣାଟି ହେଇଥିଲା। ଜଣେ ପ୍ରସିଦ୍ଧ ମୁନି ଥିଲେ, ମାଣ୍ଡବ୍ୟ ମୁନି, ସିଏ ଯେଉଁ ରାଜ୍ୟରେ ରହିଥିଲେ ସେ ରାଜ୍ୟରେ ତାଙ୍କ ରାଜାଙ୍କର ଚୋରମାନେ ଯାଇ ପଶି ତାଙ୍କର ଚୋରି ନେଇଗଲେ, ତାଙ୍କର ଜିନିଷପତ୍ର ଚୋରି କରି ନେଇଗଲେ ରାଜ୍ୟରୁ, ତାଙ୍କର ମହଲରୁ, ରାଜମହଲରୁ ନେଇଗଲେ। ସୈନ୍ୟମାନେ ତାଙ୍କ ପଛରେ ଗୋଡ଼େଇଲେ, ସେମାନେ ଆସି ପହଞ୍ଚିକରି ଏଇ ମାଣ୍ଡବ ମୁନିଙ୍କ ଆଶ୍ରମରେ ଲୁଚିଗଲେ। ତେଣୁ ଇଏ ସୈନ୍ୟମାନେ ଦେଖିଲେ ମାଣ୍ଡବ ମୁନି ସବୁ ଧ୍ୟାନ କରୁଛନ୍ତି, ସେ ଭାବିଲେ ଇଏ ଗୋଟେ ଢୋଙ୍ଗି ସାଧୁ ଆମର ଜିନିଷପତ୍ର ଚୋରି କରି, ତାଙ୍କ ଲିଡ଼ର, ସାଧୁମାନଙ୍କ ଲିଡ଼ର, ଏଇଠି ଆମକୁ ଦେଖି ହେଉଛି ବାହାନା କରୁଛି କହି ତାଙ୍କୁ ନେଇଗଲେ। ତାଙ୍କୁ ନେଇଗଲେ ରାଜାଙ୍କୁ ନ ଜଣେଇକରି ଶୁଳିରେ ବସେଇଦେଲେ। କିଭଳି ଶୁଳିରେ ବସେଇଲେ ନା, ଏ ଯେଉଁ ରହିଛି ଗୋଟେ ମୁନିଆ ଲୁହା ରହିଛି, ସେହି ଲୁହା ଉପରେ ତାଙ୍କର ଯେଉଁ ମଳଦ୍ୱାର ରହିଛି ତା ମଳଦ୍ୱାରରେ ସେଇଠି ବସେଇଦେଲେ। ତେଣୁ କିନ୍ତୁ ସେ ମାଣ୍ଡବ ମୁନି ବହୁତ ପ୍ରସିଦ୍ଧ ବା ବହୁତ ଶକ୍ତି ରହିଛି ସିଦ୍ଧ ମୁନି, ସିଏ ସେଠି ବସେଇଦେଲେ ମଧ୍ୟ ତାଙ୍କର କିଛି ହେଲା ନାହିଁ, ସେ ମୃତ୍ୟୁବରଣ କଲେ ନାହିଁ, ସେ ସେଇଭଳି ଭାବେ ରହିଲେ, କଷ୍ଟ ପାଇଲେ ଅବଶ୍ୟ। କିନ୍ତୁ ଏ କଥା ଯେତେବେଳେ ଜାଣିଗଲେ ରାଜା, ସେ ଆସି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ, ଭୁଲ ମାଗିଲେ, ମହାରାଜ ମୋର ଭୁଲ ହୋଇଗଲା, ମୋତେ କ୍ଷମା କରନ୍ତୁ, ଏଇଭଳି ଭାବରେ କହି ତାଙ୍କୁ ଉଦ୍ଧାର କରିଥିଲେ। ତେଣୁ ସିଏ ଯାଇକରି ପଚାରିଲେ ଯମରାଜକୁ, ପଚାରିଲେ ମୁଁ କାହିଁକି ମୋତେ ଏ ଦଣ୍ଡ ଦିଆଗଲା, କାରଣ କ'ଣ, କାରଣ କ'ଣ? ତେଣୁ ଯମରାଜ ଦେଖିଲେ ଛୋଟ ପିଲା ଥିଲେ, ମାଣ୍ଡବ ମୁନି ଛୋଟ ପିଲା ଥିଲେ, ସେହି ସମୟରେ ଗୋଟେ କଙ୍କିଟାକୁ ବିଦ୍ଧ କରିଦେଇଥିଲେ, କଣ୍ଟାରେ ବିଦ୍ଧ କରିଦେଇଥିଲେ ପଛପଟେ, ତେଣୁ ବର୍ତ୍ତମାନ ତାର ଫଳସ୍ୱରୂପ ଏଇଟା ଭୋଗିବାକୁ ପଡ଼ିଲା ବୋଲି କହିଲେ। ନା ମୁଁ ପିଲାଦିନେ ଯେଉଁ ପାପ କରିଥିଲି ଅଜାଣତରେ, ସେଥିପାଇଁ ମୋତେ ଏଭଳି ଦଣ୍ଡ ତୁମେ ଦେଲ, ତୁମେ ଶୂଦ୍ର ହେଇଯା, ଏଭଳି ସେ ଅଭିଶାପ ଦେଇଥିଲେ। ତେଣୁ ଇଏ ଗୋଟେ ଆଶୀର୍ବାଦ, ଭଗବାନଙ୍କ ଇଚ୍ଛାରେ ଏସବୁ ହେଇଥିଲା, କାରଣ ସେ ସୁଯୋଗ ନେଲେ ଭଗବାନଙ୍କର ଲୀଳାରେ ସାମିଲ ହେବା ପାଇଁ। ଭଗବାନ ଯେତେବେଳେ ଯାଇଥିଲେ, ବିଦୁର ଭଗବାନଙ୍କର ଅତ୍ୟନ୍ତ ପ୍ରିୟ, ଅତ୍ୟନ୍ତ ପ୍ରିୟ ବିଦୁର, ବର୍ଣ୍ଣନା କରାଯାଏ ଯେତେବେଳେ ମହାରାଜ ଭଗବାନ ଯାଇଥିଲେ ଶାନ୍ତି ପ୍ରସ୍ତାବ ନେଇକରି ହସ୍ତିନାପୁରକୁ, ସେତେବେଳେ ଯୁଧିଷ୍ଠିର ମହାରାଜ ବହୁତ ପ୍ରକାର ଆଇଟମ୍ କରିଥିଲେ, 108 ପ୍ରକାର ଆଇଟମ୍ କରିଥିଲେ। ତେଣୁ ଆମେ ମୁଁ ଗଣୁଥିଲି ଆମର ଯେଉଁ ନର୍ମଦା ତୀରରେ ହେଇଥିଲା ବ୍ୟାସ ପୂଜା, ତା ଦେହରେ 108 ଆଇଟମ୍ ହେଇଥିଲା, 108 ପ୍ରକାର ଆଇଟମ୍ ହେଇଥିଲା, ବା ଆହୁରି ମଧ୍ୟ ହେଇଥାଇପାରେ। ସେ ଭାବିଲା ମୁଁ କୃଷ୍ଣଙ୍କୁ ଏଇଭଳି ଭାବରେ ଖାଇବା ପିଇବାକୁ ଦେଇଦେଇକରି, ଭଗବାନ ତ ମାଗୁଛନ୍ତି ପତ୍ର ପୁଷ୍ପ ଫଳ ତୁଇ, ମୁଁ ତ ଏତେ ବହୁତ ଗୁଡ଼ିଏ ଆଇଟମ୍ କଲେଣି, ଆଉ ତେଣୁ ମୋ ପାଖରେ ସେ ହେଇଯିବେ, ପାଣ୍ଡବମାନଙ୍କୁ ତ୍ୟାଗ କରିଦେବେ, ଏଇଭଳି ଭାବେ ଭାବୁଥିଲେ। କିନ୍ତୁ ଭଗବାନ ତାଙ୍କର ତାଙ୍କ ପାଖକୁ ଗଲେନି ଖାଇବା ପାଇଁ। ଦୁର୍ଯ୍ୟଧନେ କୋ ଭୋଗ ନା ଖାୟୋ ରୁଖ ସାକ ବିଦୁର ଘର ଖାୟୋ, ଏସେ ପ୍ରେମ ପୂଜାରୀ ରାଧି ଶ୍ୟାମ 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 ଜୟ ମାଧବ ମଦନ ମୁରାରୀ ରାଧେ ଶ୍ୟାମ 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 ଜୟ କେଶବ କଳିମଳ ହାରି ରାଧେ ଶ୍ୟାମ ଶ୍ୟାମ। ଭଗବାନ ବିଦ୍ରୋହ ଘରକୁ ଚାଲିଗଲେ ବିନା ନିମନ୍ତ୍ରଣରେ। ବିଦ୍ରୋହ ସେତେବେଳେ ଘରେ ନଥିଲେ, ତାଙ୍କର ପତ୍ନୀ ଥିଲେ, ସେ ମଧ୍ୟ ଭଗବାନଙ୍କୁ ଦେଖି ଏଭଳି ବିହୋଳ ହେଇଗଲେ, ବିହୋଳ ହେଇଗଲେ। ତାଙ୍କୁ ଯେଉଁ ଖାଦ୍ୟ ଦେଉଛନ୍ତି, କଦଳୀ ନ ଦେଇକରି କଦଳୀ ଚୋପା ଦେଉଛନ୍ତି, କଦଳୀକୁ ଫିଙ୍ଗି ଦେଉଛନ୍ତି, ଏଭଳି ଆମର କୌଣସି ଇସ୍କନରେ କୌଣସି ପୂଜାରୀ ଭଗବାନ ଭୋଗ ଲଗେଇବେ ନାହିଁ, ଏଭଳି ସିଏ ଥିଲେ। ଭଗବାନ ବିଦୁର ଭଗବାନଙ୍କର କେତେ ପ୍ରିୟ ହେଇଥିଲେ ଆମେ ଜାଣିବା। ତେଣୁ ସେଇ ବିଦୁର କୁହାଯାଇଛି, ଏଠି ଗୋଟେ ଶ୍ଳୋକ ଅଛନ୍ତି ଯେ ସେ ଅବିଭତ୍ ଅର୍ଜମା ଦଣ୍ଡ ଯଥାବତ୍ ଅଘକାରିଷୁ ଯାବତ୍ ଦଧାର ଶୂଦ୍ରତ୍ୱଂ ସାପାତ୍ ବର୍ଷ ଶତଂ ଜମ। ତେଣୁ ସେ ଯେଉଁ ଅଭିଶାପ ଦେଇଦେଲେ ଶୂଦ୍ର ହେବା ପାଇଁ, ତେଣୁ ସେ ବର୍ତ୍ତମାନ ଏ ଯେଉଁ ଧୃତରାଷ୍ଟ୍ର ନୁହଁ, ଯେଉଁ ରହିଛନ୍ତି ଆମର ତା ପୂର୍ବରୁ ଥିଲେ, ସିଏ ହେଉଛନ୍ତି ବିଚିତ୍ର ବୀର୍ଯ୍ୟ। ବିଚିତ୍ର ବୀର୍ଯ୍ୟଙ୍କର ଜଣେ ଦାସୀଙ୍କର ଗର୍ଭରୁ ଇଏ ଆସିଥିଲେ, ବ୍ୟାସଦେବଙ୍କ ପୁତ୍ର ସିଏ ବ୍ୟାସଦେବ, ଏଇ ସବୁ ମହାଭାରତ କଥା ସବୁ ରହିଛି, ତାକୁ ବର୍ଣ୍ଣନା କଲେ ଆମେ ଏ ଭାଗବତ ଆଉ ପଶିପାରିବା ନାହିଁ, ସେଇଥିରେ ରହିଯାଉ ମହାଭାରତରେ। ତେଣୁ ସିଏ ଶୂଦ୍ର ହିସାବରେ ଜନ୍ମଗ୍ରହଣ କଲେ, କିନ୍ତୁ ସିଏ ସେଇ ତେଣୁ ଇଚ୍ଛି ଯେତେବେଳେ ଆସିଲେ ଯମରାଜଙ୍କ କାର୍ଯ୍ୟ କିଏ କରିବ, ସେଠି ଆଉ ପାପପୂର୍ଣ୍ଣ ବିଚାର ହେବ ନାହିଁ କି, ସେତେବେଳେ ଥିଲେ ଇଏ କିଏ ଅଭିବତ ଅର୍ଜମା ଦଣ୍ଡ। ଅର୍ଜମା ହେଉଛନ୍ତି ପିତୃମାନଙ୍କର ଯେ ମୁଖ୍ୟ, ପିତୃନାମ ଅର୍ଜମା ଚାଷୀ, ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ। ସେ ଅର୍ଜମା ସେ ହେଉଛନ୍ତି ଜଣେ କ'ଣ ଆଦିତ୍ୟ, କଶ୍ୟପ ଏବଂ ଅଦିତ୍ୟଙ୍କର ପୁତ୍ର ଅର୍ଜମା, ସିଏ ହେଲେ ଯମରାଜ ହେଲେ ସେ ଦଣ୍ଡବିଧାନ ବା ଏସବୁ ପାପ ପୁଣ୍ୟର ବିଚାର କରୁଥିଲେ। 100 ବର୍ଷ କାଳ ଏ ଯେଉଁ ରହିଥିଲେ, ସାପାତ ବର୍ଷ ଶତଂ ଜମ, 100 ବର୍ଷ କାଳ ଯେଉଁ ଏଠି ଲୀଳା କରିଥିଲେ, ସେ ଭିତରେ ସେ ଏଇ ଅର୍ଜମା ଥିଲେ, ଶାସନ ଚଳାଉଥିଲେ, ସେଠିକାର ପାପ ପୁଣ୍ୟର ବିଚାର ଚାଲିଥିଲା। ସେତେବେଳେ କ୍ୱେଶ୍ଚିନ୍ ଆନ୍ସର୍ ପରେ କହିବା ନା, ଆଉ ମଝିରେ କ'ଣ କୁହାଯିବ କ୍ୱେଶ୍ଚିନ୍ ଆନ୍ସର୍। ତେଣୁ ଏଇଭଳି ଭାବରେ ଇଏ ବିଦୁର, ତେଣୁ ବିଦୁରଙ୍କର ଆସିବାର ଉଦ୍ଦେଶ୍ୟ ଥିଲା ଏ ଧୃତରାଷ୍ଟ୍ର ମହାରାଜକୁ ତାଙ୍କ ଭାଇଙ୍କୁ କେମିତି ଉଦ୍ଧାର କରିବେ। ଭାଗବତମରେ ଏ ବିଦୁର ଯେଉଁ ଆସିଲେ ଡାଇରେକ୍ଟ ଏଠିକି ଆସିନଥିଲେ, ହସ୍ତିନାପୁରକୁ ଆସିନଥିଲେ, ସେ ପ୍ରଥମେ ଯାଇଥିଲେ ସବୁ ବୁଲାବୁଲି କରିକି, ତୀର୍ଥ ବୁଲି ବୁଲିକରି ବୃନ୍ଦାବନରେ ବିଦୁରଙ୍କ ସହିତ ଉଦ୍ଧବଙ୍କ ସହିତ ଦେଖା ହେଇଛି। ଭଗବାନଙ୍କ ଲୀଳା ସବୁ ଖବର ପାଇଲେ, ଭଗବାନ ନାହାନ୍ତି ସବୁ ହେଇଗଲେ, ସବୁ ଖବର ପାଇଛନ୍ତି, କିନ୍ତୁ ଯେତେବେଳେ ବୃନ୍ଦାବନରେ ଉଦ୍ଧବଙ୍କ ସହିତ ଦେଖା ହେଇଛି, ଉଦ୍ଧବଙ୍କ ସହିତ ସବୁ ଆଲୋଚନା ଚାଲିଛି, ଏ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯିବ। ତୃତୀୟ ସ୍କନ୍ଧରେ ପ୍ରଥମରୁ ଚତୁର୍ଥ ଏଇ 4ଟି ଅଧ୍ୟାୟରେ ବିଦୁର ଉଦ୍ଧବ ସମ୍ବାଦ ରହିଛି। ସେଇଠି ସବୁ ଭଗବାନଙ୍କ ବିଷୟରେ ଏସବୁ ବିଷୟରେ ସବୁ ସେ ପ୍ରଶ୍ନ ପଚାରିଛନ୍ତି, ଉଦ୍ଧବ ସବୁ ତାକୁ ଉତ୍ତର ଦେଇଛନ୍ତି। ଅନ୍ତିମରେ ସେ କହିଲେ ଯେ ଭଗବାନ ଯେଉଁ ଚାଲିଗଲେ ଆପଣଙ୍କୁ ସ୍ମରଣ କରିଥିଲେ, ଆପଣଙ୍କ ପାଇଁ ସେ ଜ୍ଞାନ ପ୍ରଦାନ କରିଛନ୍ତି, ମୈତ୍ରଙ୍କୁ କହିଛନ୍ତି ସେ ଆପଣଙ୍କୁ ଜ୍ଞାନ ପ୍ରଦାନ କରିବେ। ତେଣୁ ବିଦୁର କହିଲେ ମୋତେ ଟିକେ ସେ ଜ୍ଞାନ ମୋତେ ଟିକେ କୁହ ତୁମେ, ନା ନା ମୋତେ କହିନାହାନ୍ତି, ମୈତ୍ର ଆପଣଙ୍କୁ କହିବେ। କହିକରି ବିଦୁର ଗଲେ ମୈତ୍ରଙ୍କ ଅନୁସନ୍ଧାନରେ ଯାଇ ପହଞ୍ଚିକରି ହରିଦ୍ୱାରରେ ତାଙ୍କ ସହିତ ଦେଖା ହେଇଛି। ତେଣୁ ବିଦୁର ମୈତ୍ର ସମ୍ବାଦ ଏ ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ବିଦୁର ମୈତ୍ର ସମ୍ବାଦ ଶୁଣିବା ସେଠି। ସେଠି ଯେତେବେଳେ ଶୁଣିଲେ ଚତୁର୍ଥ ସ୍କନ୍ଦରେ ବର୍ଣ୍ଣନା କରାଯାଉଥିଲେ, ପ୍ରାଚୀନ ବରି ଜଣେ ରାଜା ଥିଲେ ଯିଏକି ଏତେ ଯଜ୍ଞ କରୁଥିଲେ, କୁଶ ସବୁ ଘାସରେ ଯେଉଁ ଚଟେଇ ପକାଉଥିଲେ ସେ ସବୁ ଘାସରେ ପରିଣତ ହୋଇଯାଉଥିଲା, ପ୍ରାଚୀନ ବରି ତାଙ୍କ ନାମ ହୋଇଗଲା। ପୂର୍ବ ଦିଗକୁ ଇଏ କରିକି ସବୁ ଚଟେଇ ପଡ଼େ, ପୂର୍ବ ଦିଗକୁ ରଖିକରି ଯଜ୍ଞ ହୁଏ, ତେଣୁ ସେ ସବୁ ସବୁଆଡ଼େ ପୃଥିବୀ ସାରା ସବୁଆଡ଼େ ଘାସ ହୋଇଗଲା, ସେଥିପାଇଁ ତାଙ୍କ ନାଁ ହୋଇଗଲା ପ୍ରାଚୀନ ବରି, ଦୁବଘାସ ସବୁ ହୋଇଗଲା। ସିଏ ଏତେ ଯଜ୍ଞ କରୁଥିଲେ, ବହୁତ ପଶୁବଳି ଦିଆଯାଉଥିଲା, କିନ୍ତୁ ନାରଦମୁନି ତାଙ୍କୁ ପରିବର୍ତ୍ତନ କରିଦେଲେ, ସିଏ ପଶୁବଳି ଯଜ୍ଞ ସବୁ ବନ୍ଦ କରି ଭଗବାନ ଭକ୍ତ ହୋଇଗଲେ। ତେଣୁ ଏ କଥା ଶୁଣି ବିଦୁରଙ୍କର ମନେ ପଡ଼ିଲା ତାଙ୍କର ଭାଇଙ୍କ କଥା ଧୃତରାଷ୍ଟ୍ର, ତେଣୁ ସିଏ ସେଠୁ ବିଦାୟ ନେଇକି ତାଙ୍କଠୁ ବିଦାୟ ନେଇକରି ଆସିଲେ। ଏ ପ୍ରଥମ ସ୍କନ୍ଧରେ ସେ କଥା ଆସୁଛି, ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧ ସେଠି ଆଲୋଚନା ହେଇଛି, ସେଇଟା ଏ କ୍ରମଟାକୁ ଆମେ ବୁଝିବାକୁ ପଡ଼ିବ। ଯାହା ହଉ, ଯେତେବେଳେ ଆସିଲେ ଧୃତରାଷ୍ଟ୍ର ମହାରାଜ ଏଭଳି ଥିଲେ, ଧୃତରାଷ୍ଟ୍ର ଦଶମ ସ୍କନ୍ଧ 49 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଭଗବାନ ଅକ୍ରୂରଙ୍କୁ ପଠାଇଥିଲେ ଧୃତରାଷ୍ଟ୍ରଙ୍କ ପାଖକୁ, ଯେ ସେ ଯେଉଁ ବିଭିନ୍ନ ପ୍ରକାର ପାଣ୍ଡବମାନଙ୍କ ପ୍ରତି ଯେଉଁ ପ୍ରକାର ବ୍ୟବହାର କରୁଛନ୍ତି, ଈର୍ଷା କରୁଛନ୍ତି, ସେ ସବୁ ବନ୍ଦ କରନ୍ତୁ। ଏ ଦଶମ ସ୍କନ୍ଧ 49 ଅଧ୍ୟାୟରେ ଆସିବ ସେ କଥା, ଏଇଟା ଆ ପୂର୍ବରୁ କୁହାଯାଇଛି, ମହାଭାରତ ଯୁଦ୍ଧ ହେବା ପୂର୍ବରୁ କୁହାଯାଇଛି, କିନ୍ତୁ ଧୃତରାଷ୍ଟ୍ର ମହାରାଜ ଶୁଣିଲେ ନାହିଁ। ଏଇଟା ଆମେ ଦଶମ ସ୍କନ୍ଧ 49 ଅଧ୍ୟାୟରେ ଶୁଣିବା। ତାପରେ ବ୍ୟାସଦେବ ଅନ୍ୟାନ୍ୟ ମୁନି ଋଷିମାନେ ମଧ୍ୟ ଧୃତରାଷ୍ଟ୍ରଙ୍କୁ ବହୁତ ପ୍ରକାର ସବୁ ଦେଇଛନ୍ତି, ଉପଦେଶ ଦେଇଛନ୍ତି, କିନ୍ତୁ ସେ ଶୁଣିଲେ ନାହିଁ। ଦୁର୍ଯ୍ୟୋଧନ ସେ ଯେଉଁ ଖାଲି ଯେ ଅନ୍ଧ ଥିଲେ ତା ନୁହଁ, ମୋହ ମଧ୍ୟ ହୋଇଯାଇଥିଲେ, କୂପତି ମୋହ ଅନ୍ଧ ହୋଇଯାଇଥିଲେ ସିଏ। ତେଣୁ ବିଭିନ୍ନ ମୁନି ଋଷିମାନଙ୍କର ଯେଉଁ ରହିଛି, ଯେଉଁ ଦେଇଥିଲେ ସେମାନେ ଉପଦେଶ, ତାକୁ ଗ୍ରହଣ କରୁନଥିଲେ। ଏମିତିକି ଯେତେବେଳେ ମହାଭାରତ ଯୁଦ୍ଧ ହେଲା, ସେତେବେଳେ ମଧ୍ୟ ଯେଉଁ ସଞ୍ଜୟ ସବୁ ଭଗବତ ଗୀତାର ଜ୍ଞାନ ଦେଲେ, ତଥାପି ଧୃତରାଷ୍ଟ୍ର ମହାରାଜଙ୍କର ମନର ପରିବର୍ତ୍ତନ ହେଲା ନାହିଁ, ଶୁଣିଲେ ନାହିଁ। ভগবদ গীতার অন্তিমের যে কহিলেন সঞ্জয় যে কোণ কহিলেন যত্র যোগেশ্বর কৃষ্ণ যত্র পার্থ ধনুর্ধর তত্র শ্রী বিজয় ভূতির ধুবা নীতির মতির মম। এই শ্লোকটা কহিবার উদ্দেশ্য হচ্ছে যে বর্তমান মধ্যে সময় অছি, তুমি যদি খবর পঠাইব কৌর মানুষ সে সন্ধি প্রস্তাব দেবে তাহলে তোমার পুত্র মানে বঞ্চিযে, নহলে সমস্তে মৃত্যুবরণ করবে। কিন্তু তথাপি ধৃতরাষ্ট্র শুনলে না, তেণু তাঁকর সব পুত্র মরিগলে, সব হেলা সব হেলা পরে মধ্য সে সেই পাণ্ডব মান পাখে রয়েছেন, সে কথা কহবে। ই বর্তমান বিদুর এইভাবে ভাবে কথা কহবে, এইভাবে কঠোর কথা কহবে, তাঁকর বৈরাগ্য আসবে, নহলে তাঁকর বৈরাগ্য আসুনথিলা, সে কথা কহবে। সে তাঁকু কহবে কৌশন্তি পিতৃ ভ্রাতৃ পিতৃ ভ্রাতৃ সুহৃদ পুত্রা হতাস্তে বিগতং বয়ঃ আত্মা চ জরাগ্রস্ত পরগেহ মুপাশসে। তোমার পিতা, তোমার ভাই, তোমার সুহু, তোমার পুত্র সমস্তে মৃত্যুবরণ করলে, তোমার মধ্যে বহু বয়স হয়ে যাই, বিগতং বয়ঃ আত্মা চ জরাগ্রস্ত, তোমার আত্মা সম্বন্ধে মধ্যে জ্ঞান এপর্যন্ত প্রাপ্ত হয়ে পার না, শরীর সম্বন্ধে চিন্তায় রয়েগল, যদিও ব্যাসদেবের পুত্র, ব্যাসদেব যে ভগবান জন অবতার, এই প্রসঙ্গে কুয়া যায় ব্যাসদেব, ব্যাসদেবঙ্কর যে রয়েছেন মা সত্যবতী, তাঁকর পিতা, তাঁকর পিতা যে উপরিচর বসু অছেন, তাঁকর পিতা সে কহিলে কোটি গোটে লেখিছি সেটা গোটে, সে কহিলে যে ব্যাসদেব সে তো এতে বড় মহান সাধু জনে, মহান ভক্ত, ভগবান অবতার, তেণু মোর টিকি মৃত্যুটা বন্ধ করে দিও, মৃত্যুটা ঝিউ কহিলে, ঝিউ পুকু কহিলে, ব্যাসদেব কহিলে যে এইভাবে ভাবে আমার পিতা চাহুচার তোমার অজা হবে নানা হবে তাঁকা টিকি ব্যবস্থা কর, না মু তো কিছু করিপারি না, এই যে দায়িত্ব অনেক মৃত্যু দায়িত্ব যমরাজ অনেক পাখু যা পড়বে, সে যদি ব্যবস্থা করেপারে, না যমরাজ যা প্রথম গলে না, প্রথম গলে কম মহাকাল পাখ গলে, মহাকাল না আগে সেটা পড়ি কবি সেটা মানে মনে পড়ুনি, এটা মানে কেউ লিখিছি সেটা মহাভারত অছে, এটা মহাভারত যে রয়েছে 18,800 কুট অছি না, সেইথেরে সব লিখিছি সেটা, সে গলে তাঁকা গলে গলে কোটি কি সে না কোটি লিখি দিলে দেখু দিলে যে আচ্ছা সেটা মনে পড়লে কহবা, ঠিক আছে সেটা মনে পড়ুনি লিখিছি, সে দেখলে কহবে কালি মতো মনে পকে কহবি সেটা হল, তেণু সে গলে যা হোক ইয়ে যে রয়েছেন যে এইভাবে ভাবে কহিলে ধৃতরাষ্ট্র, তেণু এইভাবে ভাবে কঠোর কথা কহিলে যেথিরে কি তাঁকর বৈরাগ্য আসিলা, কহিল অহো মহিষ তোমার আত্মা চ জরাগ্রস্ত পরগেহ উপাস, সে তথাপি তুমি জন অন্য জনক পাখে রয়েছ, তাঁকর গৃহে রয়েছ, এইভাবে ভাবে কঠোর কথা কহিলে, সমস্ত সামনে কহিলে অহো মহিষী জন্তুর, আশ্চর্য হয়ে কৌশল অহো মহিষী জন্তুর জীবিতাশা জয়া ভগবান, এ জন্তু মানকর এইভাবে ভাবে রয়েছে তাঁকর মনোভাব, জীবিত হওয়া এভাবে চাহুচার মৃত্যুবরণ করা চাহু না, জীবিত আশা জয়া ভগবান ভীমাপবর্জিত পিণ্ডম, যে ভীম কু তুমি হত্যা করা পিলাদিন কোণ বিষ লড়ু দিয়েছিল, এমনকি যেতবে পাণ্ডব মানে জয়লাভ কলে যুদ্ধের তাপরে যেত আসুচার ধৃতরাষ্ট্র সহ মিশুচার, ধৃতরাষ্ট্র কৌশল ভীমকে আলিঙ্গন করবি কহিকি ভগবান জাঁচ ତେଣୁ ଭଗବାନ ଗୋଟେ ଲୁହା ନିର୍ମିତ ଭୀମକୁ ପଠାଇଦେଲେ, ତାକୁ ଏଭଳି ଆଲିଙ୍ଗନ କରି ଏତେ ତାଙ୍କର କ୍ରୋଧ ହେଇଥିଲା, ଏଭଳି ଆଲିଙ୍ଗନ କରି ସେ ଲୁହାର ଭୀମ ଚୁର୍ମା ଚୁର୍ମାର ହେଇଗଲେ। ଏସବୁ ବର୍ଣ୍ଣନା ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ସେଇ ଭୀମଙ୍କର ଭୀମାପବର୍ଜିତ ପିଣ୍ଡମ ଆଦତେ ଗୃହପାଳବତ୍, ଯେମିତି କୁକୁରକୁ ଖାଦ୍ୟ ଦିଅନ୍ତି ତୁମେ ସେଇଭଳି ଭାବରେ ରହିଛ, ଏଠି କୁକୁର ଭଳି ପଡ଼ିକି ରହିଛ, ଏଭଳି ଭାବରେ କଠୋର ଶବ୍ଦ ବ୍ୟବହାର କଲେ। ତେଣୁ ବହୁତ କଥା ସେ କହିଛନ୍ତି ଯେ ଯେଉଁମାନେ ପ୍ରକୃତରେ ଗତ ସ୍ୱାର୍ଥ ମିମମ ଦେହଂ ବିରକ୍ତ ମୁକ୍ତବନ୍ଧନ ଅଭିଜ୍ଞାତ ଗତି ଗତିର ଜୟହାତ ସବ ଏଇ ଧୀର ଉଦାହୃତ। ତିନି ପ୍ରକାର ବ୍ୟକ୍ତି ଅଛନ୍ତି, କିଏ ଧୀର, କିଏ ନରୋତ୍ତମ, ଏଭଳି ଭାବରେ ସବୁ ରହିଛନ୍ତି। ଧୀର ବ୍ୟକ୍ତି କିଏ ନା, ସିଏ ଯେଉଁ ଗତ ସ୍ୱାର୍ଥ ମିମମ ଦେହଂ ବିରକ୍ତ ମୁକ୍ତବନ୍ଧନ, ବନ୍ଧନରୁ ମୁକ୍ତ ହେଇକିରି ବିରକ୍ତି ନେଇକରି ବୈରାଗ୍ୟ ଗ୍ରହଣ କରି ଗତ ସ୍ୱାର୍ଥ ମିମମ ଦେହଠାରୁ ବିରକ୍ତ ହେବେ ସେମାନେ, ଅଭିଜ୍ଞାତ ଗତିର ଜୟାତ ସେମାନେ ଏଭଳି ସ୍ଥାନରେ ଶରୀର ତ୍ୟାଗ କରିବେ ଯେଉଁଠି କେହି ଜାଣିପାରିବେ ନାହିଁ, ତାଙ୍କର କୁଟୁମ୍ବମାନେ କେହି ଜାଣିପାରିବେ ନାହିଁ, ସିଏ ହେଉଛନ୍ତି ଧୀର ବ୍ୟକ୍ତି। ସେଇଭଳି ଭାବରେ ଯାହା ଶୋକାତ୍ ପରତୋ ବେହ ଜାତ ନିର୍ଭେଦ ଆତ୍ମବାନ ହୃଦି କୃତ୍ୱା ହରିଂ ଗେହାତ ଯାହା ଗେହାତ ପ୍ରଭଜେତ ସ ନରୋତ୍ତମ, ଇଏ ହେଉଛି ନରୋତ୍ତମ ବ୍ୟକ୍ତି, ଯିଏ ଯାହା ଶୋକାତ୍ ପରତୋ ବେହ ନିଜ ପାଇଁ ହେଉ ବା ଅନ୍ୟମାନଙ୍କ ପାଇଁ ହେଉ ଠାରୁ ଜାତ ନିର୍ଭେଦ ଆତ୍ମବାନ ଆତ୍ମାର ସ୍ଥିତିରେ ଯେଉଁମାନେ ଅଛନ୍ତି, ହୃଦି କୃତ୍ୱା ହରିଂ ଗେହାତ ହୃଦୟରେ ହରିଙ୍କୁ କ'ଣ ଅନୁଭବ କରି ଗେହାତ ପ୍ରଭଜେତ ଗୃହରୁ ତ୍ୟାଗ କରି ଚାଲିଯିବେ, ସେ ହେଉଛି ନରୋତ୍ତମ। ଏଇଭଳି ଭାବରେ ରହିଛି ଶାସ୍ତ୍ର କଥା ସବୁ ରହିଛି, ବିଦୁର ଏକଥା କହିଲେ ଧୃତରାଷ୍ଟ୍ରଙ୍କୁ। ତେଣୁ ଏଇଭଳି ଶୁଣି ସେଇ ରାତିରେ ତାଙ୍କର ବୈରାଗ୍ୟ ଆସିଗଲା, ରାତାରାତି ସେ ଚାଲିଲେ। ତାଙ୍କର ପତ୍ନୀ ମଧ୍ୟ କିଏ ଗାନ୍ଧାରୀ, ସେ ମଧ୍ୟ ତାଙ୍କର ସାଙ୍ଗ ଗଲେ ଏବଂ ବନ୍ଦେ କଲେ, ବିଦୁର ତାଙ୍କୁ ନେଇକରି ଗଲେ ସାଙ୍ଗରେ, ବିଦୁର ଗଲେ ତାଙ୍କ ସାଙ୍ଗରେ। ତେଣୁ ସେ ଯାଇ ପହଞ୍ଚିଲେ, ଆମର ଜଣେ ଅନ୍ଧ ଆମ ସାଙ୍ଗରେ ପଢ଼ୁଥିଲେ, ଭକ୍ତି ଶାସ୍ତ୍ରୀ କରୁଥିଲେ, ଅନ୍ଧ ଜଣେ ଦେଖାଯାଉନି, ଆମର ଏଠିକି ଆସିଥିଲେ, ତୁମେ ଦେଖିଛ। ସିଏ ଚେନ୍ନାଇରୁ ଗଲେ ମାୟପୁର ଗଲେ ଏକୁଟିଆ ଗଲେ ଟ୍ରେନ୍ରେ, ଏକୁଟିଆ ଗଲେ ଟ୍ରେନ୍ରେ, ସେଠି ଗୋଟେ ଘର ରୁମ୍ ଘର ଭଡ଼ା ନେଇକି ରହିଛନ୍ତି, ସେଠି ରହିଥିଲେ। ମୁଁ ତାଙ୍କୁ ସବୁଦିନେ ମୁଁ କହିଲି ନା, ଇଂରାଜୀରେ କହୁଥିଲି ଭାଗବତମ, ପୁରା ଭାଗବତମଟା କହିଛି ତାଙ୍କୁ। ତେଣୁ ସିଏ ରୋଷେଇ କରନ୍ତି, ଚୁଲି ମାନେ ଗ୍ୟାସ୍ ଲଗେଇକି ରୋଷେଇ କରନ୍ତି, ସବୁ କାମ କରନ୍ତି, ସିଏ ଅନ୍ଧ ସିଏ କିନ୍ତୁ ସବୁ କରନ୍ତି। ଯାହାବି ହଉ, ଏଇଭଳି ଭାବରେ ଘର ଛାଡ଼ି ପଳେଇଗଲେ। ତାହାପରେ ସକାଳ ଯେତେବେଳେ ହେଲା, ଯୁଧିଷ୍ଠିର ମହାରାଜ ଭଗବାନଙ୍କୁ ପୂଜା ଆରାଧନା କରି ବର୍ତ୍ତମାନ ଆସିଲେ ଆଙ୍କୁ ପ୍ରଣାମ କରିବା ପାଇଁ, ଧୃତରାଷ୍ଟ୍ରଙ୍କୁ ଗାନ୍ଧାରୀଙ୍କୁ ପ୍ରଣାମ କରିବା ପାଇଁ ଆସିଲେ, ଦେଖିଲେ କେହି ନାହାନ୍ତି, ବିଦୁର ମଧ୍ୟ ନାହାନ୍ତି। ତେଣୁ ସଞ୍ଜୟଙ୍କୁ ପଚାରିଲେ, କୁଆଡ଼େ ଗଲେ ଆମର ବଡ଼ବାପା ବଡ଼ବୋଉ କକା ଏମାନେ ସବୁ କୁଆଡ଼େ ଗଲେ? ସେମାନେ ସଞ୍ଜୟ କହିଲେ, ମୁଁ ମଧ୍ୟ ଜାଣିନି, କେତେବେଳେ ମୋତେ ମଧ୍ୟ ଠକିକି ପଳେଇଗଲେ ସିଏ। ଏଇଭଳି ଭାବରେ ଯୁଧିଷ୍ଠିର ମହାରାଜ ବହୁତ ମନ ଦୁଃଖ କରୁଛନ୍ତି, ମନ ଦୁଃଖ କ୍ରନ୍ଦନ କରୁଛନ୍ତି ଯୁଧିଷ୍ଠିର ମହାରାଜ। ତେଣୁ ସେହି ସମୟରେ ନାରଦ ମୁନି ଆସି ପହଞ୍ଚିଗଲେ, ନାରଦ ମୁନି ଆସି ପହଞ୍ଚିଗଲେ। ଯେତେବେଳେ ପହଞ୍ଚିଗଲେ ତାଙ୍କୁ ଦେଖି ନାରଦ ମୁନିକୁ ପ୍ରଣାମ କରିବା ମଧ୍ୟ ଭୁଲିଗଲେ, ଯୁଧିଷ୍ଠିର ମହାରାଜ ଏଭଳି ଶୋକାତୁର ହୋଇକି ରହିଛନ୍ତି। ଧୃତରାଷ୍ଟ୍ର ମହାରାଜ ଏବଂ ଗାନ୍ଧାରୀଙ୍କ ବିଷୟରେ ବିଦୁରଙ୍କ ବିଷୟରେ ପ୍ରଶ୍ନ ପଚାରୁଛନ୍ତି ନାରଦକୁ। ନାରଦ କହୁଛନ୍ତି ଯେ ଏ ଯେଉଁ ଭୌତିକ ଜଗତ, ଜନ ମାନ୍ୟ ସେ ଧ୍ରୁବଂ ଲୋକମ ଅଧ୍ରୁବଂ ବା ନ ଚୋଭୟମ ସର୍ବତା ନ ହି ସ୍ୱଚ୍ଛାସ୍ତେ ସ୍ନେହା ଅନ୍ୟତ୍ର ମୋହଜାତ। ଏ ଭୌତିକ ଜଗତରେ ଜନ ମାନ୍ୟ ସେ ଧ୍ରୁବଂ ଲୋକ ଅଧ୍ରୁବଂ ବା ନ ଚୋଭୟମ, ଏ ଭୌତିକ ଜଗତକୁ ଯେଉଁମାନେ ଭାବନ୍ତି ଯେ ପ୍ରକୃତ ଧ୍ରୁବ ବା ଅଧ୍ରୁବ, ଏ ପରମାନେଣ୍ଟ ବା ଟେମ୍ପରାରୀ ଯେ ଯାହା ବି ହେଉନା କାହିଁକି, ସର୍ବତା ନ ହି ସ୍ୱଚ୍ଛାସ୍ତେ କୌଣସି ପ୍ରକାରରେ ଏଇ ଭୌତିକ ଜଗତ ପ୍ରତି ସୂଚନା କରିବା କଥା ନୁହଁ। ସ୍ନେହାତ ଅନ୍ୟତ୍ର ମୋହଜାତ, କେବଳ ମୋହରୁ ଏ ସ୍ନେହଟା ଆସୁଛି, ତୁମର ଯେଉଁ ସ୍ନେହ ଆସୁଛି ଏ ମୋହରୁ ଆସୁଛି। ତେଣୁ କାଳକର୍ମ ଗୁଣାଧୀନ ଦେହୋୟଂ ପଞ୍ଚଭୌତିକ, ଏ ଶରୀର ହେଉଛି କ'ଣ? ପାଞ୍ଚଟି ଭୂତରେ ତିଆରି ପଞ୍ଚଭୌତିକ, ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ଏ ପାଞ୍ଚଟି ଭୂତରେ ତିଆରି ଏ ଶରୀର, ଇଏ କାଳକର୍ମ ଗୁଣାଧୀନ। ସମୟ ଅନୁସାରେ କାଳ ଆମେ ଯେଉଁଭଳି ଭାବରେ କର୍ମ କରିବା ସେଇଭଳି ଭାବରେ ଆମେ ଶରୀର ପ୍ରାପ୍ତ ହେବା, ଏବଂ ତିନୋଟି ଗୁଣ ଯେଉଁ ରହିଛି ଭୌତିକ ଜଗତରେ ସତ୍ତ୍ୱ ରଜ ତମ, ଏ ତିନି ଗୁଣରେ ଆମେ ରହିଛେ, ଅଧୀନରେ ରହିଛେ। କଥଂ ମନ୍ୟାସ୍ତୁ ଗୋପାୟତେ ସର୍ପଗ୍ରସ୍ତ ଯଥା ପରମ। ତେଣୁ ଆପଣ ତମେ କେମିତି ଭାବୁଛ ଯେ ତମେ ତାଙ୍କୁ ରକ୍ଷା କରିବ ପାଳନ କରିବ ଯେମିତି ସର୍ପାଗ୍ରସ୍ତ ଯଥା ପରମ? ଗୋଟେ ଯଦି ଗୋଟେ ଜୀବ ଗୋଟେ ସର୍ପ ଦ୍ୱାରା ଗ୍ରସ୍ତ ହୋଇକି ରହିଛି, ସିଏ ଆଉ କାହାକୁ ରକ୍ଷା କରିପାରିବ? ତେଣୁ ଆମେ ସବୁ କାଳ ସର୍ପରେ ରହିଛେ। ତେଣୁ ଏଇଭଳି ଭାବରେ କହିଲେ ଯେ ସେ କହିଲେ ନାରଦ ମୁନି କହିଦେଲେ କ'ଣ ହେବ, ଏଠି ଏଥିରେ ଲେଖା ହେଇଛି କି ନାହିଁ ମୁଁ କହିପାରୁନି, କିନ୍ତୁ ଭାଗବତ ରହିଛି, ଏଥିରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। କହିଲେ ଅହସ୍ତାନି ସହସ୍ତାନଂ ଅପଦାନି ଚତୁଷ୍ପାଦଂ ଫର୍ଗୁନି ତତ୍ର ମହତାଂ ଜୀବ ଜୀବସ ଜୀବନମ୍। ଏ ଗୋଟେ ପ୍ରସିଦ୍ଧ ଶ୍ଳୋକ, ଏଇଟା ଆମର ଥିବ ବୋଧେ। ଯେଉଁମାନଙ୍କର ହାତ ନାହିଁ ସେମାନେ ହାତ ଥିବା ବ୍ୟକ୍ତିର ଖାଦ୍ୟ, ଯେଉଁମାନଙ୍କର ପାଦ ନାହିଁ ପାଦ ଥିବା ବା ଚତୁଷ୍ପାଦ ଜୀବଙ୍କର ସେମାନଙ୍କ ଖାଦ୍ୟ, ଯେ ଗାଈ ଇତ୍ୟାଦି ଗାଈ ଗୋରୁ ଇତ୍ୟାଦି ମାନଙ୍କର ଖାଦ୍ୟ ସେମାନେ। ଫର୍ଗୁନି ତତ୍ର ମହତା, ଯେଉଁମାନଙ୍କର କ'ଣ ଶକ୍ତି ବେଶୀ ନାହିଁ ଅଳ୍ପ ଶକ୍ତି ସେମାନେ ଅଧିକ ଶକ୍ତି ମାନଙ୍କର ଖାଦ୍ୟ ହେବେ। ଫର୍ଗୁନି ତତ୍ର ମହତା ଜୀବ ଜୀବସ ଜୀବନ, ଏଇଭଳି ଭାବରେ ଭଗବାନ ବ୍ୟବସ୍ଥା କରିଛନ୍ତି ଭୌତିକ ଜଗତକୁ, ଗୋଟେ ଜୀବ ଆଉ ଗୋଟେ ଜୀବର ଜୀବନ। ତେଣୁ ଏଇଭଳି ଭାବରେ ତାଙ୍କ ବିଷୟରେ ଚିନ୍ତା କର ନାହିଁ, କାହିଁକିନା ସିଏ ଏଠି କୁହାହେଇନି, ଏଥିରେ ଭାଗବତ ବର୍ଣ୍ଣନା କରାଯାଇଛି ଯେ ସିଏ ଯାଇକରି ଧ୍ୟାନ କରିବେ, ବିଦୁର ତାଙ୍କୁ ଶିଖେଇବେ ଅଷ୍ଟାଙ୍ଗ ଯୋଗ, ଅଷ୍ଟାଙ୍ଗ ଯୋଗ ଧ୍ୟାନ କରି ତାଙ୍କ ଶରୀରରୁ ଗୋଟେ ଅଗ୍ନି ବାହାରିବ, ସେ ଅଗ୍ନିରେ ସିଏ ଶରୀର ତ୍ୟାଗ କରିବେ, ଅଷ୍ଟାଙ୍ଗ ଯୋଗ ସିଦ୍ଧି ପ୍ରାପ୍ତ ହେବେ। ଏବଂ ଏକଥା ଯେତେବେଳେ କହିଲେ ଯୁଧିଷ୍ଠିର ମହାରାଜ କହିଲେ ତାହେଲେ ମୁଁ ଗାନ୍ଧାରୀକୁ ଯାଇକି ଆଣିବି ନା, ଗାନ୍ଧାରୀ ମଧ୍ୟ ସେ ଅଗ୍ନିରେ ପ୍ରବେଶ କରି ସେ ମଧ୍ୟ ଶରୀର ତ୍ୟାଗ କରିଦେବେ, ନା ବିଦୁରଙ୍କୁ ଆଣିବା ପାଇଁ ଯାଉଛି ନା ବିଦୁର ମଧ୍ୟ ନାହାନ୍ତି ସେ ଚାଲିଗଲେ, ସିଏ ମଧ୍ୟ ଚାଲିଯିବେ, ତାଙ୍କର ଏଭଳି ଭାବରେ ତାଙ୍କର ବ୍ୟବସ୍ଥା କରି ସେ ଚାଲିଯିବେ। ସେ ଯାଇକରି ପ୍ରଭାସ କ୍ଷେତ୍ରରେ ସେ ଶରୀର ତ୍ୟାଗ କରିବେ, ଧ୍ୟାନ କରି ଭଗବାନଙ୍କର ଧ୍ୟାନ କରି ବିଦୁର ପ୍ରଭାସ କ୍ଷେତ୍ରରେ ସେ ଚାଲିଯିବେ, ତାଙ୍କର ପୁଣି ଜମାଳୟ ବର୍ତ୍ତମାନ ତାଙ୍କର ଜନଶାସନ ଚାଲିବ, ପୁଣି ପାପ ପୁଣ୍ୟ ବିଚାର ଚାଲିବ, ଶହେ ବର୍ଷ କାଳ ତାଙ୍କୁ ସୁଯୋଗ ମିଳିଲା ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ। ତେଣୁ ଏଇଭଳି ଭାବରେ ନାରଦ ମୁନି ତାଙ୍କୁ କହିଲା ପରେ ଯୁଧିଷ୍ଠିର ମହାରାଜ ଟିକିଏ ସାନ୍ତ୍ୱନା ପ୍ରାପ୍ତ ହେଲେ, ତାପରେ ସେ ପୁଣି ତାଙ୍କର ରାଜ୍ୟଶାସନ କଲେ। ଏଇଠି ସେ କହିଲେ, ନାରଦ ମୁନି କହିଛନ୍ତି ଗୋଟେ କଥା ଯେ କ'ଣ ନା, ନିଷ୍ପାଦିତଂ ଦେବକୃତ୍ୟମ ଅବଶେଷଂ ପ୍ରତୀକ୍ଷତେ ତାବତ୍ ଜୁୟମ୍ ଜୁୟମ୍ ଅବକ୍ଷେଧ୍ୱଂ ଭବେତ୍ ଯାବତ୍ ଇହେଶ୍ୱର। ଯଦିଓ ନାରଦ ମୁନି ଜାଣିଛନ୍ତି ଭଗବାନ ନାହାନ୍ତି, କିନ୍ତୁ ତଥାପି ସେ ଯୁଧିଷ୍ଠିର ମହାରାଜଙ୍କୁ ସେ କଥା କହିଲେ ନାହିଁ, କାରଣ ଯୁଧିଷ୍ଠିର ମହାରାଜ ତାଙ୍କର ଭଗବାନଙ୍କ ବ୍ୟବସ୍ଥାରେ ସେ ଖବର ପାଇବେ, ତେଣୁ ବର୍ତ୍ତମାନ ସେ କହିଲେ ନାହିଁ, ଖାଲି ପରୋକ୍ଷ ଭାବରେ ଇଙ୍ଗିତ ଦେଲେ ଯେ ନିଷ୍ପାଦିତ ଦେବକୃତ୍ୟମ ଅବଶେଷଂ ପ୍ରତୀକ୍ଷତେ, ଆପଣଙ୍କର ଯେଉଁ ସବୁ ରହିଛି କାର୍ଯ୍ୟ ସବୁ କରନ୍ତୁ ଏବଂ ଅପେକ୍ଷା କରନ୍ତୁ, ଅବଶେଷ କାର୍ଯ୍ୟ ପାଇଁ ଅପେକ୍ଷା କରନ୍ତୁ, ତାବତ୍ ଜୁୟମ୍ ଅବକ୍ଷେଦ୍ୱମ୍ ସେତିକି ଦିନ ପର୍ଯ୍ୟନ୍ତ ଆପଣ ଅପେକ୍ଷା କରିବେ, ଭବେ ଯାବତ୍ ଇହେଶ୍ୱର। ତେଣୁ ସେ ଆର ଦ୍ୱାରା ପରୋକ୍ଷ ଭାବରେ ସୂଚନା ଦେଲେ ଯେ ଭଗବାନ ଆଉ ନାହାନ୍ତି, କିନ୍ତୁ ସିଧାସଳଖ ଭାବରେ କହିଲେ ନାହିଁ, ଏଇ ପରୋକ୍ଷ ଭାବରେ କଥା କହିଲେ। ତେଣୁ ଯୁଧିଷ୍ଠିର ମହାରାଜ ପଠାଇଲେ ଅର୍ଜୁନଙ୍କୁ, ଅର୍ଜୁନଙ୍କୁ ପଠାଇଲେ କେଉଁଠିକି, ଦ୍ୱାରକାକୁ ପଠାଇଲେ ଭଗବାନଙ୍କ ଖବର ପାଇବା ପାଇଁ। ନାରଦ ମୁନି ତ ଏଭଳି କହିଲେ, ତେଣୁ ଇଏ ଯେଉଁ ଯାଇଛନ୍ତି ଅର୍ଜୁନ ଯାଇଛନ୍ତି, ସାତ ମାସ ହୋଇଗଲାଣି ଆଉ ଫେରୁନାହାନ୍ତି, ସାତ ମାସ ହୋଇଗଲାଣି ଫେରିନାହାନ୍ତି। ତେଣୁ ଚଉଦ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଅପଶକୁନ ବିଷୟରେ, ଅପଶକୁନ ବିଷୟରେ ବିଭିନ୍ନ ପ୍ରକାର ଯେଉଁ ରହିଛି ଖରାପ ସୂଚନା ସବୁ, ଖରାପ ଅପଶକୁନ କ'ଣ କୁହାଯିବ, ହଁ ହଁ ଏଇସବୁ ଭବିଷ୍ୟତରେ ଅସୁବିଧା ହେବ ଏଇସବୁ ସୂଚନା ସବୁ ପାଇଯାଉଥିଲେ ଯୁଧିଷ୍ଠିର ମହାରାଜ। ସେଇଟା 14 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। 14 ଅଧ୍ୟାୟରେ ଏଭଳି ଭାବରେ କୁହାଯାଇଛି, ଭଗବାନ ଅପି ଗୋବିନ୍ଦ ବ୍ରହ୍ମଣ୍ୟ ଭକ୍ତବତ୍ସଳ କଚିତ୍ ପୁରୋ ସୁଧର ମାୟାଙ୍ଗ ସୁଖ ମାସ୍ତେ ସୁହୃଦବୃତ ଭୀମଙ୍କୁ କହୁଛନ୍ତି। ସେ 14 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଅର୍ଜୁନ ଚାଲିଗଲେଣି, 7 ମାସ ହେଲାଣି ଫେରୁନାହାନ୍ତି, କ'ଣ ଅସୁବିଧା ହେଲା, କ'ଣ ପାଇଁ ସେ ଫେରୁନାହାନ୍ତି, ଆଉ ମୁଁ ଦେଖୁଛି ସବୁ ପ୍ରକାର ଅପଶକୁନ ସବୁ ଦେଖୁଛି। ଅପଶକୁନ କହିଲେ କ'ଣ, ଅଶୁଭ ଅଶୁଭ ଲକ୍ଷଣ ସବୁ ଦେଖିଲେ ଯୁଧିଷ୍ଠିର ମହାରାଜ। ତେଣୁ ଭୀମସେନଙ୍କୁ ଏଇଭଳି ଭାବରେ ପଚାରୁଛନ୍ତି, କଚିତ୍ କହୁଛନ୍ତି, ଭଗବାନ ଅପି ଗୋବିନ୍ଦ ବ୍ରାହ୍ମଣ୍ୟ ଭକ୍ତବତ୍ସଳ, ଭଗବାନ ଯିଏକି ଗୋବିନ୍ଦ ସେ ବ୍ରାହ୍ମଣମାନଙ୍କର ଏବଂ ଭକ୍ତଙ୍କର ବହୁତ ପ୍ରିୟ ଭକ୍ତବତ୍ସଳ। କଚିତ୍ ପୁର ସୁଧର ମାୟାଙ୍ଗ, ମହାରାଜ ଭଗବାନ ଯେଉଁ ଥିଲେ ଦ୍ୱାରକାରେ ତାଙ୍କର ଗୋଟେ ସୁଧର୍ମା ସଭା ଥିଲା। ଏଇ 10 ସ୍କନ୍ଧ 70-71 ଅଧ୍ୟାୟରେ ଏ କଥା ଆସିବ, ସୁଧର୍ମା ସଭା କଥା। ସୁଧର୍ମା ସଭା ଏଭଳି ଯେଉଁଠି ପ୍ରବେଶ କଲେ 6ଟି ଉର୍ମି ନଥାଏ, ନ ସତ୍ୟଙ୍ଗ ଷଡ଼ୁର୍ମୟ, ଷଡ଼ୁର୍ମୟ କହିଲେ କ୍ଷୁଧା ପିପାସା ମୃତ୍ୟୁ ଏସବୁ ନଥିବ ସେଠି। ଆମେ 71 ଅଧ୍ୟାୟରେ ସେସବୁ ଆସିବ, 70-71 ଅଧ୍ୟାୟରେ। ତେଣୁ ବର୍ତ୍ତମାନ ସେ କହୁଛନ୍ତି, କଚିତ୍ ପୁରେ ସୁଧର୍ମାୟାଙ୍ଗ ସୁଖମ ଆସ୍ତେ ସୁରଦୃତ, ଭଗବାନ ଠିକ୍ ଭାବରେ ଅଛନ୍ତି ତ, ତାଙ୍କର ବନ୍ଧୁବାନ୍ଧବଙ୍କ ସହିତ ଦ୍ୱାରକାରେ ଯଦୁମାନଙ୍କ ଯାଦବମାନଙ୍କ ସହିତ ଅନେକ ବଂଶ ତାଙ୍କର ଥିଲା, ଏ ସମସ୍ତେ ଆସୁଛନ୍ତି ଯଯାତି ମହାରାଜଙ୍କ ପାଖରୁ। ଯଯାତି ମହାରାଜଙ୍କର ଯେଉଁ ରହିଛନ୍ତି 5 ପୁତ୍ର, 5 ପୁତ୍ରରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଯଦୁ। ଯଦୁବଂଶରେ ଭଗବାନ ଆସୁଛନ୍ତି, ଯଦୁବଂଶରେ ଅନେକ ପ୍ରକାର ବଂଶ ସବୁ ହେଇଛି, ଯଦୁବଂଶର ତାଙ୍କ ପୁଅ ହେଇକରି ଅନେକ ବଂଶ ସବୁ ହେଇଯାଇଛି। 11 ସ୍କନ୍ଧରେ ସବୁ ବର୍ଣ୍ଣନା କରାଯିବ, 9 ସ୍କନ୍ଧରେ ମଧ୍ୟ ତାଙ୍କ କଥା ଆସିବ। ଯଦୁ ବୃଷ୍ଣି ମଧୁ ଏଭଳି ଭାବରେ ଅନେକ ବଂଶ ସେ ଯଦୁଙ୍କ ଠାରୁ ଆସିଛି। ତେଣୁ ସେ ତାଙ୍କର ସୁହୃଦମାନଙ୍କ ସହିତ ଆନନ୍ଦରେ ଅଛନ୍ତି ତ, ଏଇଭଳି ଭାବରେ ଭୀମଙ୍କୁ ପଚାରୁଛନ୍ତି, କାହିଁକି ନା ମୁଁ ସବୁ ବହୁତ ପ୍ରକାର ଅଶୁଭ ସଙ୍କେତ ସବୁ ଦେଖୁଛି, କ'ଣ କ'ଣ ସେ ଅଶୁଭ ସଙ୍କେତ ସବୁ, ନା ଦେଖ ଦେବର୍ଷି ନାରଦଙ୍କର ଆଦିଷ୍ଟ ସେଇ କାଳ କ'ଣ ଉପସ୍ଥିତ ହେଲା କି, ଦେବର୍ଷି ନାରଦ ଯେଉଁ କହିଲେ ପରୋକ୍ଷ ଭାବରେ କହିଲେ ଯାବତ୍ କାଳ ଉପସ୍ଥିତ, ସେଇ କାଳ ଆସି ପହଞ୍ଚିଗଲା କି। ଦେଖ କେମିତି ଦେହରେ ଆକାଶରେ ଏବଂ ପୃଥିବୀରେ ବିଭିନ୍ନ ପ୍ରକାର ଅଶୁଭ ଲକ୍ଷଣ ଦେଖାଯାଉଛି, ଆମ ଶରୀରରେ ଯେଉଁ ରହିଛି ଯେଉଁ ବାମ ଅଙ୍ଗ ଯଦି ସ୍ଫୁରିତ ହେବ ତାହେଲେ ସେଇଟା ଅଶୁଭ ଲକ୍ଷଣ, ଆକାଶରେ ଯେଉଁ ଉଲ୍କାପାତ ଇତ୍ୟାଦି ହେଲେ ସେଇଟା ଗୋଟେ ଅଶୁଭ ଲକ୍ଷଣ, ପୃଥିବୀରେ ଯେଉଁ ଧୂମ କ'ଣ ସେଇଟା କହନ୍ତି ଭୂମିକମ୍ପ ଇତ୍ୟାଦି, ଏଇଟା ଅଶୁଭ ଲକ୍ଷଣ ସବୁ। ତେଣୁ ବର୍ତ୍ତମାନ ଏଇସବୁ ଅଶୁଭ ଲକ୍ଷଣ ଦେଖାଯାଉଛି, କହୁଛନ୍ତି ମୋର ବାମ ଉରୁ, ବାମ ନୟନ, ବାମ ବାହୁ ପୁନଃ ପୁନଃ ସ୍ପନ୍ଦିତ ହେଉଛି ଏବଂ ହୃଦୟ ମଧ୍ୟ ବାରମ୍ବାର କମ୍ପିତ ହେଉଛି, ତେଣୁ ଗୋଟେ କ'ଣ ବିପଦ ଆସିବ, ଏଇଭଳି ଭାବରେ ଚିନ୍ତା କରି ଭୀମଙ୍କୁ କହୁଛନ୍ତି। ତେଣୁ ଏହି ସମୟରେ ଅର୍ଜୁନ ଆସି ପହଞ୍ଚିଗଲେ, ଅର୍ଜୁନଙ୍କୁ ଦେଖି ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଏ ଅର୍ଜୁନଙ୍କର କ'ଣ ହେଲା, ଏଭଳି କଳାକାଟ ପଡ଼ିଯାଇଛନ୍ତି କ'ଣ ପାଇଁ, ଏଭଳି ଭାବରେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି, କ'ଣ ହେଲା ତା ତ ତୁମର, ତୁମେ ସବୁ ଠିକ୍ ଅଛ ତ, ତୁମର ତେଜ କାହିଁକି ଚାଲିଗଲା, ତୁମେ କିଛି ଅଧର୍ମ କରିଛ କି, ଶରଣାଗତ ବ୍ରାହ୍ମଣର ବା ବାଳକ ବା ଗାଭୀ ବା ବୃଦ୍ଧ ରୋଗୀ ସ୍ତ୍ରୀ ଏମାନଙ୍କୁ ଠିକ୍ ଭାବରେ ଶରଣ ପ୍ରଦାନ କଲ ନାହିଁ କି, ଭଗବାନ ଶ୍ରୀକୃଷ୍ଣ ଏ ଲୋକକୁ ପରିତ୍ୟାଗ କରି ନିଜ ଧାମକୁ ଚାଲିଯାଇଥିବା ହେତୁ ତୁମେ ବିରହ କରୁଛ କି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି। ଶଙ୍ଖ ବାଜିଯିବ, ବାଜି ନାହିଁ, ଆମର ମଧ୍ୟ 15 ଅଧ୍ୟାୟରେ ପରିକି ଯେଉଁ ଅର୍ଜୁନ ଯାହା ସବୁ କହିବେ 15 ଅଧ୍ୟାୟରେ, ଆମେ ଆସନ୍ତାକାଲି ତ ଆମର ପ୍ରୋଗ୍ରାମ୍ ଅଛି ବାହାରେ, ତା ପରଦିନ ଆମେ କହିବା ଆଉ 5ଦଶ ଅଧ୍ୟାୟରୁ ଆମର କଥା କିଟି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଶ୍ରୀ ପ୍ରଭୁପାଦ ମହାରାଜ ଶ୍ରୀ ଗୁରୁଦେବ ଅନନ୍ତ କୋଟି ବୈଷ୍ଣବୃନ୍ଦ କି ନିତାଇ ଗୌର ପ୍ରମାନନ୍ଦେ। ରାଧେ କୃଷ୍ଣ ହରି ଗୋବିନ୍ଦ ଗୋପାଳ ହରି ବସୁଦେବ ବାଳ। भजनंदा दुलाल जय जय दे।